ନମସ୍କାର, ଆମର ପଥପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
শ্রোতা বন্ধু আজ শুভ অবসরের আমার ত্রাণকর্তা প্রভু যীশুখ্রীষ্ট বহুমূল্য নামের শুভেচ্ছা জনাই আজ পথ প্রদর্শিকা কার্যক্রমের অংশীবা নিমন্তে স্বাগত করে আপনার এই কার্যক্রমের জন নিয়মিত শ্রোতা জাঁ আমি বিশেষ খুশি প্রভু নামক ধন্যবাদ দে বাস্তবের প্রভু আজ আমি পুনর্বার একত্র মিশি তাহলে বাক্য অধ্যয়ন তথা শ্রবণ করা নিমন্তে সুযোগ দিয়েছে তাহলে আসন্তু আজির এই শুভ অবসরে সুন্দর সুযোগে প্রভুঙ্কর বাক্য মধ্য দিয়ে প্রভু আজ আমি কি শিক্ষা দেওয়া চাহান্তি তাহা জাঁয়া চেষ্টা করা সেই শিক্ষাকু আমার জীবন মধ্যে গ্রহণ করে তদনুযায়ী জীবনযাপন করা চেষ্টা করা মোর বিশ্বাস যে আজ প্রভু নিশ্চিত ভাবে তাঁর বাক্য মধ্য দিয়ে আমার সহিত কথা কহবে সে আমি শক্তি দেবে সে আমি তাঁর অভিমত বুঝবা নিমন্তে সাহায্য করবে তাহলে আসুন প্রভুঙ্কর বাক্য মধ্যে যা পূর্ব প্রার্থনার সহিত প্রভুঙ্কর বাক্যর নিকটবর্তী হওয়া আসুন প্রার্থনা করা প্রিয় পবিত্র প্রভু তোমার পবিত্র নামর ধন্যবাদ করুছ এই সুন্দর সুযোগ পাই হ্যাঁ প্রভু তোমার অসীম অনুগ্রহ হেতু আজ আমি এই সুযোগর অধিকারী হয়ে পিছু হ্যাঁ প্রভু তুমি আমি জীবিত মানুষ মধ্যে নামস্থান দিয়েছ তোমার বাক্য শুণবার সুযোগ আমি দেছ যেপর সেই বাক্য মধ্য দিয়ে আমি তোমার পরিচয় পাও সেই সান্ত্বনা পাও শক্তি পাও সাহস পাও হ্যাঁ প্রভু এই জগত মধ্যে যদি আমি বিজয় জীবন যাপন করা চাহু তাহলে তোমার বাক্য হি কেবল আমি শক্তি দিয়ে পার তোমার বাক্য হি কেবল আমি এই অন্ধকারময় জগতের আলোক দেখাই পার হ্যাঁ প্রভু তোমার বাক্য প্রতি আমি সে প্রকার মনোযোগিতা দিও যেতে সময় ধর প্রভু তোমার বাক্য অধ্যয়ন করবু সে প্রভু তুমি আমি ধীর স্থিরচিত প্রদান কর তোমার বাক্য মধ্য দিয়ে তুমি আমি শান্তি দিও সান্ত্বনা দিও এক ভরসার জীবন দিও আমার সঙ্গে রুহ যীশু নামে মাগুছু আমেন আসন্তু বর্তমান আমি প্রভুঙ্কর বাক্য মধ্যকু যা আজ আমি প্রথম থেসলোনিকীয় পাঁচ পর্বর ছ পদর আরম্ভ করে তের পদ পর্যন্ত অধ্যয়ন করা নিমন্তে যা আপনার মনে থাক গত পাঠে আমি এই পাঁচ পর্বর প্রথম পাঁচ পদ মধ্যে খ্রিস্ট আগমন এক সজাগর ভরসা বা এক জাগ্রতর ভরসা এই মুখ্য প্রসঙ্গক ভিত্তি করে খ্রিস্ট আগমন নেই সজাগ ও সতর্ক রহবা নিমন্তে এক আহ্বানর বিষয়ক লক্ষ্য করেছিল আজ মধ্যে সেই বিষয় নেই পাউল কিপর বিশ্বাসী মানুষ উপদেশ দিকে তাহা লক্ষ্য করা যা পাঁচ পর্বর ছ পদরে এইপর লেখা আছে অতএব আস আমি মানে অন্য মানুষ পরি নিদ্রিত ন হে মাত্র জাগ্রত হয়ে সচেতন রইথাও আপনার দেখুন মণ্ডলীর মধ্যাকাশক নীত হয়ে খ্রিস্ট সহ মিলিত হবার বিষয় যেকোন মুহূর্তে ঘটিপারে তেমন এই কারণ আদ্রিত খ্রিস্ট বিশ্বাসী হওয়া উচিত নুহে আমি সদাসর্বদা সজাগ ও সতর্ক রহবা উচিত আজ কিন্তু মণ্ডলী মধ্যে অনেক খ্রিস্ট বিশ্বাসী অনেক কি আত্মিক জীবনের সুপ্ত ও নিদ্রিত বর্তমান পাউল কহতি যে প্রভু যীশু যে সেই মহাক্লেশর সময় পূর্ব তাহলে বিশ্বাসী মণ্ডলী এই পৃথিবী উঠাই নেই মধ্যাকাশে মিলিত হওয়া যাচ্ছেন এই বিষয়ক দৃষ্টি আগে রাখি আপরি আই ন রহি সজাগ রহ আাগ্রত রই তাহলে আগমনের অপেক্ষার রহ ও সচেতন রইথাও অবিশ্বাসী পরি জীবনযাপন ন করু আমি অন্য কৌশি বিষয় প্রত্যেক আসক্ত ন হো দ্রাক্ষারস বা সুরাপানের মত ন হো আজ অনেক লোক ক্ষমতা প্রতি আসক্ত জগতর ধন প্রতি আসক্ত জাগতিক ভোগবিলাস প্রতি আসক্ত কিন্তু ঈশ্বর সন্তান এথিপ্রতি সচেতন হওয়া উচিত ও জাগ্রত রহবা উচিত কী ভবিষ্যতের এই সমস্ত চমৎকার ঘটনাগুড়ি ঘটবা যাচ্ছে খ্রিস্ট তাঁকর বিশ্বাসী মানুষ গ্রহণ করা যাচ্ছেন বিশ্বাস করে যে আমার খ্রিস্ট আগমনর সময় অতি সনিকট আমি সেই সময়ের নিকটবর্তী হেউছু যদিও সেই সময় আমি কে জাঁ না মাত্র সে আগমন করুছেন রোমিও তের পর্বর এগার পদরে প্রেরিত পাউলঙ্ক সহ আমি স্বর মিলাই কহিপার পুঁ এবে ତୁମମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ ଏହା ଜାଣି ଏହିସବୁ କର କାରଣ ଆମମାନଙ୍କ ବିଶ୍ୱାସ କରିବାର ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆମମାନଙ୍କର ଅଧିକ ସନିକଟ। 7-8 ପଦରେ ଏହିପରି ଲେଖା ଅଛି, ଜଣୁ ଯେଉଁମାନେ ନିଦ୍ରା ଯାଆନ୍ତି ସେମାନେ ରାତ୍ରିରେ ନିଦ୍ରା ଯାଆନ୍ତି, ଆଉ ଯେଉଁମାନେ ମାତାଲ ହୁଅନ୍ତି ସେମାନେ ରାତ୍ରିରେ ମାତାଲ ହୁଅନ୍ତି। କିନ୍ତୁ ଆସ, ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ୱାସ ଓ ପ୍ରେମରୂପ ଉରସ୍ତ୍ରାଣ ପରିଧାନ କରି ପରିତ୍ରାଣର ଭରସାରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ରହିଥାଉ। ଖ୍ରୀଷ୍ଟ ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କର ଆଗମନ ନିମନ୍ତେ କିପରି ସଚେତନ ରହିବା ଉଚିତ ସେହି ବିଷୟ ନେଇ ପାଉଲ ଉପଦେଶ ଦିଅନ୍ତି। ପାଉଲ କହନ୍ତି, ଆସ, ଆମ୍ଭେମାନେ ଦିବସର ସନ୍ତାନ ହେବାରୁ ବିଶ୍ୱାସ ଓ ପ୍ରେମରୂପ ଉରସ୍ତ୍ରାଣ ପରିଧାନ କରି ପରିତ୍ରାଣର ଭରସାରୂପ ଶିରସ୍ତ୍ରାଣ ମସ୍ତକରେ ଦେଇ ସଚେତନ ରହିଥାଉ। ଏଠାରେ ଆମେ ଏହି ପତ୍ରରେ ତୃତୀୟ ଥର ପାଇଁ ବିଶ୍ୱାସ, ଭରସା ଓ ପ୍ରେମକୁ ଏକତ୍ର ପ୍ରକାଶ କରାଯାଇଥିବାର ଲକ୍ଷ୍ୟ କରୁଅଛୁ। କାରଣ ବିଶ୍ୱାସ ଓ ପ୍ରେମରୂପ ଉରସ୍ତ୍ରାଣ ଅର୍ଥାତ୍ ବୁକୁପଟା, ଯାହାକି ହୃଦୟକୁ ସୁରକ୍ଷା କରେ, ତାହା ଖ୍ରୀଷ୍ଟ ବିଶ୍ୱାସୀ ପରିଧାନ କରିବା ଉଚିତ। ଆଉ ହୃଦୟ ମଧ୍ୟ ଶରୀରର ସବୁଠାରୁ ମୁଖ୍ୟ ଅଙ୍ଗ, ଆଉ ଏହା ସୁରକ୍ଷିତ ହେବା ଉଚିତ। ସେ ନିଜ ହୃଦୟରେ ବିଶ୍ୱାସ ଓ ପ୍ରେମକୁ ସ୍ଥାନ ଦେବା ଉଚିତ, ଯେପରି ତାହାର ହୃଦୟ ସୁରକ୍ଷିତ ହୋଇ ରହେ। ସେହିପରି ପରିତ୍ରାଣର ଭରସାରୂପ ଶିରସ୍ତ୍ରାଣ ସେ ମସ୍ତକରେ ପିନ୍ଧିବା ଉଚିତ। ସେ ସେହି ଭବିଷ୍ୟତର ଆଶୀର୍ବାଦଯୁକ୍ତ ଭରସାକୁ ଧରି ରଖିବା ଉଚିତ। ତେବେ ଏହି ଉରସ୍ତ୍ରାଣ ଓ ଶିରସ୍ତ୍ରାଣ ଜଣେ ସୈନିକର କାର୍ଯ୍ୟ ବିଷୟ ନେଇ ପ୍ରକାଶ କରେ, ଓ ସେହି ପ୍ରକାର କାର୍ଯ୍ୟ ନିମନ୍ତେ ଆହ୍ୱାନର ବିଷୟକୁ ପ୍ରକାଶ କରେ। ଠିକ୍ ସେହିପରି ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ଏହି ତିନୋଟି ବିଷୟକୁ ଧାରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାହା ନହେଲେ ସେ ଶତ୍ରୁର ମୁକାବିଲା କରିପାରିବ ନାହିଁ। ବିଶ୍ୱାସ, ଭରସା ଓ ପ୍ରେମ, ଏହି ତିନୋଟି ବିଷୟ ବିଶ୍ୱାସୀର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ବିଷୟକୁ ପ୍ରକାଶ କରେ। ତାହାର ଆତ୍ମିକ ଜୀବନର ତିନୋଟି ଭିନ୍ନ ଭିନ୍ନ ସମୟକୁ ଦର୍ଶାଏ। ପାଉଲ ଏଠାରେ ସେମାନଙ୍କୁ ସେମାନଙ୍କର ବିଶ୍ୱାସର କର୍ମ, ପ୍ରେମର ପରିଶ୍ରମ ଓ ଭରସାର ଧୈର୍ଯ୍ୟ ବିଷୟରେ ପୁନର୍ବାର ସ୍ମରଣ କରାଇ ଦିଅନ୍ତି। ବିଶ୍ୱାସ ଅତୀତକୁ ଦୃଷ୍ଟି କରେ, ଯେତେବେଳେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କଲୁ। ପ୍ରେମ ବର୍ତ୍ତମାନର ସମୟକୁ ଦୃଷ୍ଟି କରେ, ଯାହାକି ଆମମାନଙ୍କ ଚତୁଃପାର୍ଶ୍ୱରେ ଥିବା ଲୋକମାନଙ୍କ ସହିତ ପ୍ରେମରେ ସମ୍ପର୍କ ସ୍ଥାପନ ଓ ସହଭାଗିତାର ବିଷୟକୁ ପ୍ରକାଶ କରେ, ଯାହାକି ଖ୍ରୀଷ୍ଟ ବିଶ୍ୱାସୀ ସ୍ଥାପନ କରିବା ଉଚିତ। ସେହିପରି ପରିତ୍ରାଣର ଭରସା, ଯାହାକି ଭବିଷ୍ୟତର ଆଶୀର୍ବାଦଯୁକ୍ତ ଭରସାକୁ ପ୍ରକାଶ କରେ। ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଏହି ତିନୋଟି ବିଷୟକୁ ସ୍ମରଣ କରି ଧରି ରଖିବା ଆବଶ୍ୟକ। ଖ୍ରୀଷ୍ଟ ବିଶ୍ୱାସୀ ସେହି ମହାକ୍ଲେଶର ସମୟ ପ୍ରତି ଦୃଷ୍ଟି କରେ ନା, ମାତ୍ର ସେ ସେହି ଆଶୀର୍ବାଦଜନକ ଭରସା ପ୍ରତି ଦୃଷ୍ଟି କରେ, ଯାହାକି ଆମମାନଙ୍କ ପରିତ୍ରାଣର ଉପଭୋଗ୍ୟ। ଯୋହନ ଏହିପରି ଲେଖନ୍ତି, ହେ ପ୍ରିୟମାନେ, ବର୍ତ୍ତମାନ ଆମମାନେ ଈଶ୍ୱରଙ୍କ ସନ୍ତାନ ଅଟୁ, ଆଉ ଆମ୍ଭେମାନେ କ'ଣ ହେବା ତାହା ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଆମ୍ଭେମାନେ ଜାଣୁ ଯେ ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ଆମ୍ଭେମାନେ ତାହାଙ୍କୁ ସଦୃଶ ହେବା, କାରଣ ସେ ଯେପରି ଆମମାନେ ସେହିପରି ତାହାଙ୍କୁ ଦର୍ଶନ କରିବା। ଆଜି ଆମମାନଙ୍କର ପରିତ୍ରାଣର ଭରସା ଅଛି, ତାହା ହେଉଛି ଯେ ସେ ଆମମାନଙ୍କ ଜୀବନରେ ଯାହା ଆରମ୍ଭ କରିଅଛନ୍ତି ତାହା ସେ ସାଧନ କରିବେ। ଫିଲିପି ପ୍ରଥମ ପର୍ବର 6 ପଦରେ ଲେଖା ଅଛି, କାରଣ ଯିଏ ତୁମମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ ରୂପେ ବିଶ୍ୱାସ କରେ। ଏହାପରେ 5 ପର୍ବର 9 ପଦରେ ଲେଖା ଅଛି, କାରଣ ଈଶ୍ୱର ଆମମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି। ପାଉଲ କହନ୍ତି, କାରଣ ଈଶ୍ୱର ଆମମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ କରିନାହାନ୍ତି, ଅର୍ଥାତ୍ ଖ୍ରୀଷ୍ଟ ବିଶ୍ୱାସୀମାନେ ସେହି ମହାକ୍ଲେଶର ସମୟ ନିମନ୍ତେ ନିରୂପଣ ହୋଇନାହାନ୍ତି। ସେମାନେ ଈଶ୍ୱରଙ୍କ ସେହି କ୍ରୋଧରୂପକ ବିଚାରର ସମ୍ମୁଖୀନ ହେବେ ନାହିଁ, ମାତ୍ର ସେମାନେ ସେହି ବିଚାର ଆସି ଉପସ୍ଥିତ ହେବା ପୂର୍ବରୁ ଏହି ପୃଥିବୀରୁ ଉର୍ଦ୍ଧ୍ୱକୁ ଉଠାଇ ନିଆଯିବେ। ଏହା ହେଉଛି ଏକ ବିଚାରର ସମୟ, ଓ ମଣ୍ଡଳୀ ଏହି ବିଚାରର ସମୟ ମଧ୍ୟରେ ଗତି କରିବ ନାହିଁ, ଯେହେତୁ ଖ୍ରୀଷ୍ଟୀୟ ମଣ୍ଡଳୀ ନିମନ୍ତେ ବା ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ସେହି ଖ୍ରୀଷ୍ଟ ଶାସ୍ତିଭୋଗ କରିଅଛନ୍ତି, ସେ ମଣ୍ଡଳୀ ନିମନ୍ତେ ଆପଣାର ପ୍ରାଣ ଦେଇଅଛନ୍ତି। ତେବେ ଏହାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ନିଜର ଯୋଗ୍ୟତା ବଳରେ ବା ଉତ୍ତମତା ନେଇ ସେହି ରାଜ୍ୟର ଅଧିକାରୀ ହେବେ, ମାତ୍ର ସେ ଯେପରି ଈଶ୍ୱରଙ୍କର ଅନୁଗ୍ରହ ଦ୍ୱାରା ପରିଚାଳନ ପ୍ରାପ୍ତ ହୋଇଅଛି, ସେହିପରି ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଉର୍ଦ୍ଧ୍ୱକୁ ଉନ୍ନୀତ ହୋଇ ସେହି ମଧ୍ୟାକାଶରେ ଖ୍ରୀଷ୍ଟଙ୍କ ସହିତ ମିଳିତ ହେବ। ପାଉଲ କହନ୍ତି, ଈଶ୍ୱର ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରିଚାଳନ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି। ଖ୍ରୀଷ୍ଟ ବିଶ୍ୱାସୀ ଈଶ୍ୱରଙ୍କର କ୍ରୋଧ ନିମନ୍ତେ ବା ସେହି ମହାକ୍ଲେଶର ସମୟ ନିମନ୍ତେ ନିରୂପିତ ହୋଇନାହାନ୍ତି, ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ପରିତ୍ରାଣ ନିମନ୍ତେ ନିରୂପିତ ହୋଇଅଛନ୍ତି। ଦଶପଦରେ ଲେଖା ଅଛି, ସେ ଆମମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଯେପରି ଆମ୍ଭେମାନେ ଜାଗ୍ରତ ଥାଉ କିମ୍ବା ନିଦ୍ରାଗତ ଥାଉ ତାହାଙ୍କ ସହିତ ଜୀବିତ ରହିବୁ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ ଯେପରି ଆମମାନେ ଜୀବନରେ ହେଉ ବା ମରଣରେ ହେଉ ତାହାଙ୍କ ସହିତ ଜୀବିତ ରହିବୁ। ଆମ୍ଭେମାନେ ତାହାଙ୍କର ଆଗମନ ପର୍ଯ୍ୟନ୍ତ ଜୀବିତ ଥାଉ ବା ମୃତ୍ୟୁଭୋଗ କରିଥାଉ, ଆମେ ତାହାଙ୍କ ସହିତ ଏକତ୍ର ବାସ କରିବା। ପାଉଲଙ୍କ ସମୟଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅନେକ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ଓ ଖ୍ରୀଷ୍ଟ ବିଶ୍ୱାସୀମାନେ ଏହିପରି ମୃତ୍ୟୁର ଦ୍ୱାର ଦେଇ ଗତି କରିଅଛନ୍ତି। ସ୍ତିପାନଙ୍କଠାରୁ ଆରମ୍ଭ କରି ଅନେକ ପ୍ରେରିତ ତଥା ବିଶ୍ୱାସୀମାନେ ଯେଉଁମାନେ ଖ୍ରୀଷ୍ଟଙ୍କ ନିମନ୍ତେ ଓ ଖ୍ରୀଷ୍ଟଙ୍କଠାରେ ମୃତ୍ୟୁଭୋଗ କରିଅଛନ୍ତି ଓ ଯେଉଁମାନେ ତାହାଙ୍କ ଆଗମନ ସମୟରେ ଖ୍ରୀଷ୍ଟଙ୍କଠାରେ ଜୀବିତ ଥାଇ ଅବଶିଷ୍ଟ ଥିବେ, ହୋଇପାରେ ଆପଣ ଓ ମୁଁ, ଆମେ ଯଦି ଜୀବିତ ରହିଥିବା ତାହେଲେ ଆମେ ସମସ୍ତେ ମେଘମାଳାରେ ଉର୍ଦ୍ଧ୍ୱକୁ ନୀତ ହୋଇ ସେହି ମଧ୍ୟାକାଶରେ ଖ୍ରୀଷ୍ଟଙ୍କ ସହିତ ମିଳିତ ହେବା। ଆଉ ବାସ୍ତବରେ ଏହା କେତେ ଆନନ୍ଦର ବିଷୟ ହେବ। ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଆମମାନେ ତାହାଙ୍କର ଅନୁଗ୍ରହ ହେତୁ ସେହି ସ୍ଥାନରେ ପ୍ରବେଶ କରିବାର ସୁଯୋଗ ପାଇପାରିବା। ଆଉ ବର୍ତ୍ତମାନ ପ୍ରଶ୍ନ ହେଉଛି, ଏହି ସମସ୍ତ ଚମତ୍କାର ସତ୍ୟ ଆମମାନଙ୍କ ନିମନ୍ତେ କ'ଣ ସାଧନ କରିପାରିବ? ପରବର୍ତ୍ତୀ ପଦରେ ଆମେ ଏହାର ଉତ୍ତର ପାଇବାକୁ ପାରୁ। ଏହା ଆମମାନଙ୍କ ନିମନ୍ତେ ଅର୍ଥାତ୍ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ସାନ୍ତ୍ୱନାଦାୟକ। ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଏହି ବିଷୟ ନେଇ ପରସ୍ପରକୁ ସାନ୍ତ୍ୱନା ଦେବା ଉଚିତ। ଆମମାନେ ମୃତ ନୁହୁଁ ମାତ୍ର ଜୀବିତ, ଆମମାନେ ବିନଷ୍ଟ ନୁହୁଁ ମାତ୍ର ଉଦ୍ଧାରପ୍ରାପ୍ତ, ଆମମାନେ ଦଣ୍ଡଗ୍ରସ୍ତ ନୁହୁଁ ମାତ୍ର ଅନୁଗ୍ରହପ୍ରାପ୍ତ। ତେବେ ଆମମାନଙ୍କର ମୁଖ୍ୟ ପ୍ରସଙ୍ଗ ହେଉଛି, ଖ୍ରୀଷ୍ଟଙ୍କ ଆଗମନ ଏକ ଜାଗ୍ରତର ଭରସା। ତେବେ ଏହି ପ୍ରସଙ୍ଗକୁ ଭିତ୍ତି କରି ପାଉଲ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଯେଉଁ ସମସ୍ତ ଆଜ୍ଞା ପ୍ରଦାନ କରନ୍ତି, ଆସନ୍ତୁ ବର୍ତ୍ତମାନ ତାହା ଲକ୍ଷ୍ୟ କରିବା। ଏହି ବିଭାଗରେ ଆମେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ 22 ଆଜ୍ଞା ପ୍ରଦାନ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା। ଯେପର୍ଯ୍ୟନ୍ତ ଜଣେ ଉଦ୍ଧାରପ୍ରାପ୍ତ ହୋଇନାହିଁ, ସେ ପର୍ଯ୍ୟନ୍ତ ଈଶ୍ୱର ତାହାକୁ କୃଶର ପରିସର ମଧ୍ୟରେ କେବଳ ଗୋଟିଏ ପ୍ରଶ୍ନ ବ୍ୟତୀତ ସେ ତାହାକୁ ଆଉ କୌଣସି ବିଷୟ ପଚାରନ୍ତି ନାହିଁ। ଆଉ ସେହି ପ୍ରଶ୍ନଟି ହେଉଛି, ମୋର ଯେଉଁ ପୁତ୍ର ତୁମ୍ଭ ନିମନ୍ତେ ମୃତ୍ୟୁଭୋଗ କରିଅଛନ୍ତି, ତାହାଙ୍କ ପ୍ରତି ତୁମେ କ'ଣ କରିବ? ମାତ୍ର ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମମାନଙ୍କର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା ପରେ ଈଶ୍ୱର ଆମମାନଙ୍କ ଜୀବନରୁ କିଛି ଆଶା କରନ୍ତି। ସେ ଯଦିଓ ବ୍ୟବସ୍ଥାର ଅଧୀନରୁ ମୁକ୍ତ ହୁଏ, ମାତ୍ର ଖ୍ରୀଷ୍ଟଙ୍କର ଅଧୀନସ୍ଥ ହୁଏ ଓ ତାହାକୁ ଏକ ଉଚ୍ଚତର ସୋପାନରେ ଛିଡ଼ା ହେବାକୁ ପଡ଼ିଥାଏ, ତାହାକୁ ଖ୍ରୀଷ୍ଟଙ୍କର ଆଦେଶକୁ ପାଳନ କରିବାକୁ ପଡ଼ିଥାଏ ଓ ତାହା ପୁରାତନ ନିୟମର 10 ଆଜ୍ଞାଠାରୁ ମଧ୍ୟ ଅନେକ ଗୁଣରେ ଶ୍ରେଷ୍ଠ। ଏହି ସମସ୍ତ ଆଜ୍ଞାଗୁଡ଼ିକ ଅତି ବ୍ୟବହାରିକ। ହଁ, ଖ୍ରୀଷ୍ଟଙ୍କର ଆଗମନକୁ ଚାହିଁ ରହିବା ଅତି ଚମତ୍କାର ବିଷୟ, ମାତ୍ର ଏଥିସହିତ ଏହି ଜଗତରେ ତାହାକୁ ଅତି ସଜାଗ ଓ ସତର୍କ ହୋଇ ଜୀବନଯାପନ କରିବାକୁ ହେବ। କାର୍ଯ୍ୟକ୍ଷେତ୍ରରେ ହେଉ ବା ଗୃହ ମଧ୍ୟରେ ହେଉ ବା ବିଦ୍ୟାଳୟରେ ହେଉ, ପ୍ରତ୍ୟେକ କ୍ଷେତ୍ରରେ ତାହାକୁ ଅତି ସାବଧାନତାର ସହିତ ଚାଲିବାକୁ ହେବ। ପ୍ରଭୁ ଯୀଶୁ କହନ୍ତି, ଯଦି ତୁମେମାନେ ମୋତେ ପ୍ରେମ କର ତାହେଲେ ମୋର ଆଜ୍ଞା ସବୁ ପାଳନ କରିବ। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନେ ଅଛନ୍ତି ଯେଉଁମାନେ ତାହାଙ୍କର ଆଦେଶ ପ୍ରତି କର୍ଣ୍ଣ ଦିଅନ୍ତି ନାହିଁ। ତେବେ ଏଠାରେ ଆମେ 22 ଆଜ୍ଞାଙ୍କୁ ଲକ୍ଷ୍ୟ କରିବାକୁ ପାରିବା। 5:11 ଏହିପରି ଲେଖା ଅଛି, ଏଣୁ ଯେପରି କରୁଅଛ ସେହିପରି ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି ପରସ୍ପରର ନିଷ୍ଠା ଜନ୍ମାଅ। ପ୍ରଥମ ଆଜ୍ଞାଟି ହେଉଛି ପରସ୍ପରକୁ ସାନ୍ତ୍ୱନା ଦିଅ, ଯାହାର ଅର୍ଥ ହେଉଛି ବିଶ୍ୱାସରେ ପରସ୍ପରକୁ ଉତ୍ସାହ ଦିଅ। ଆଜି କ'ଣ ଆମେ ସେ ପ୍ରକାର ପରସ୍ପରକୁ ଉତ୍ସାହ ଦେଇପାରୁଛୁ? ଦ୍ୱିତୀୟ ଆଜ୍ଞାଟି ହେଉଛି ପରସ୍ପରର ନିଷ୍ଠା ଜନ୍ମାଅ। ଥେସଲୋନିକୀୟ ବିଶ୍ୱାସୀମାନେ ତାହା କରୁଥିଲେ ବୋଲି ପାଉଲ କହନ୍ତି। ପରସ୍ପରର ନିଷ୍ଠା ଜନ୍ମାଇବାର ଅର୍ଥ ହେଉଛି ପରସ୍ପରକୁ ଗଠନ କରିବା ବା ଗଢ଼ିବା। ଆପଣ ଓ ମୁଁ ଆମେ ଏକତ୍ର ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ପରସ୍ପରକୁ ଗଠନ କରିପାରିବା ଓ ପରସ୍ପରକୁ ଆତ୍ମିକ ଜୀବନରେ ବୃଦ୍ଧି ପାଇବା ନିମନ୍ତେ ଉତ୍ସାହିତ କରିପାରିବା।
ତାହା ଆମମାନଙ୍କୁ କରିବା ଆବଶ୍ୟକ। ମାତ୍ର ଅନେକ ସମୟରେ ଆମେମାନେ ଏହି କ୍ଷେତ୍ରରେ ଦୁର୍ବଳ ହୋଇଯାଉ। ପାଞ୍ଚ ପର୍ବର ବାର ଓ ତେର ପଦରେ ଏପରି ଲେଖା ଅଛି, ହେ ଭାଇମାନେ, ଆମ୍ଭେମାନେ ତୁମମାନଙ୍କୁ ଅନୁରୋଧ କରୁଅଛୁ, ଯେଉଁମାନେ ତୁମମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି ଓ ପ୍ରଭୁଙ୍କ ସେବାରେ ତୁମମାନଙ୍କ ନେତା ସ୍ୱରୂପେ ନିଯୁକ୍ତ ହୋଇ ତୁମମାନଙ୍କୁ ଚେତନା ଦିଅନ୍ତି, ସେମାନଙ୍କୁ ମାନ୍ୟ କର। ପୁଣି ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର କର, ପରସ୍ପର ସଙ୍ଗରେ ଶାନ୍ତିରେ ରୁହ। ଏଠାରେ ଆମେ ତୃତୀୟ ଆଜ୍ଞାଟିକୁ ଲକ୍ଷ୍ୟ କରିବାକୁ ପାରୁଛୁ, ତାହା ହେଉଛି ମାନ୍ୟ କର, ଅର୍ଥାତ୍ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦିଅନ୍ତି, ଯେଉଁମାନେ ତୁମମାନଙ୍କର ନେତା ସ୍ୱରୂପ, ସେମାନଙ୍କୁ ବୁଝିବା ପାଇଁ ଚେଷ୍ଟା କର, ସେମାନଙ୍କୁ ଜାଣିବା ପାଇଁ ବା ଚିହ୍ନିବା ପାଇଁ ଚେଷ୍ଟା କର, ସେମାନଙ୍କର ଶିକ୍ଷା ବା ଚେତନାକୁ ଗ୍ରହଣ କର। ପାଉଲ ଯେତେବେଳେ ଏହି ପତ୍ରଟି ଲେଖିଥିଲେ, ସେ ଥେସଲୋନିକି ମଣ୍ଡଳୀର ଆଞ୍ଚଳିକ ପରିସ୍ଥିତିକୁ ଜାଣିଥିଲେ। ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ କରାଇଥିଲେ ଓ ମଣ୍ଡଳୀ ସ୍ଥାପନ କରିଥିଲେ। କିନ୍ତୁ ତାହାଙ୍କ ପୂର୍ବରୁ କେହି ସେହି ସ୍ଥାନକୁ ଯାଇ ସୁସମାଚାର ପ୍ରଚାର କରିନଥିଲେ, ତେଣୁ ସେମାନେ ଏକା ସମୟରେ ଖ୍ରୀଷ୍ଟଙ୍କର ପରିଚୟ ପାଇଥିଲେ ଓ ଖ୍ରୀଷ୍ଟ ବିଶ୍ୱାସୀରେ ପରିଣତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ କେହି କେହି ଶିକ୍ଷା ଦେବାର ଦାନ ପାଇପାରିଥାନ୍ତି, କେହି କେହି ପ୍ରଚାର କରିବାର ଦାନ ପ୍ରାପ୍ତ ହୋଇପାରିଥାନ୍ତି, କିମ୍ବା କେହି କେହି ସାହାଯ୍ୟ କରିବାର ଦାନ ପ୍ରାପ୍ତ ହୋଇପାରିଥାନ୍ତି। କାରଣ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଯେତେବେଳେ ଉଦ୍ଧାର ପ୍ରାପ୍ତ ହୋଇଥାନ୍ତି, ସେତେବେଳେ ସେମାନେ କିଛି ନା କିଛି ଦାନ ପ୍ରାପ୍ତ ହୋଇଥାନ୍ତି ଓ ସେହି ଦାନ ବିଶ୍ୱାସୀ ମଣ୍ଡଳୀକୁ ସୁଦୃଢ଼ କରି ଗଢ଼ି ତୋଳିବା ନିମନ୍ତେ ମଣ୍ଡଳୀ ମଧ୍ୟରେ ବ୍ୟବହୃତ ହେବା ଉଚିତ। କିନ୍ତୁ ଯାହା ଜଣାଯାଏ, ସମ୍ଭବତଃ ସେହି ଥେସଲୋନିକୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମଧ୍ୟରେ ଏହି ପ୍ରକାର ଏକ ମନୋଭାବ ଦେଖାଦେଇପାରିଥାଏ, ସେ ଓ ମୁଁ ତ ଏକା ସମୟରେ ଉଦ୍ଧାରପ୍ରାପ୍ତ ହୋଇଥିଲୁ, ସେ ଉଦ୍ଧାରପ୍ରାପ୍ତ ବିଶ୍ୱାସୀ ହେବା ପୂର୍ବରୁ ମୁଁ ତାକୁ ଜାଣିଛି, ସେ କିପରି ଥିଲା, ସେ କେଉଁଠାରୁ ସେହି ଶିକ୍ଷା ପାଇଲା ଯେ ସେ ମୋତେ ଶିକ୍ଷା ଦେବ। ତେଣୁ ପାଉଲ ସେମାନଙ୍କୁ କହନ୍ତି ଯେ ସେମାନଙ୍କ ମଧ୍ୟରୁ କେତେକ ପୁରୁଷ ଓ ସ୍ତ୍ରୀ ନେତୃତ୍ୱ ନେବାର ଦାନ ପ୍ରାପ୍ତ ହୋଇଅଛନ୍ତି ଓ ସେମାନେ ସେମାନଙ୍କୁ ସମ୍ମାନ ଦେବା ଉଚିତ, ସେମାନେ ସେମାନଙ୍କୁ ମାନ୍ୟ କରିବା ଉଚିତ ଓ ସେମାନଙ୍କର ଶିକ୍ଷା ତଥା ଉପଦେଶକୁ ଗ୍ରହଣ କରିବା ଉଚିତ। ଆଜି କିନ୍ତୁ ମଣ୍ଡଳୀମାନଙ୍କରେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦିଅନ୍ତି ବା ପ୍ରଚାର କରନ୍ତି, ସେମାନଙ୍କ ପ୍ରତି ଅତି ଅଳ୍ପ ଲୋକ ମନୋଯୋଗୀ ହୁଅନ୍ତି, ଏପରିକି ସେମାନେ ସେମାନଙ୍କର ଶିକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦିଅନ୍ତି ନାହିଁ। ସେମାନେ ଭାବନ୍ତି ଯେ ସେମାନେ ସବୁକିଛି ଜାଣିଛନ୍ତି, ମାତ୍ର ସେମାନେ ଈଶ୍ୱରଙ୍କ ସେହି ବାକ୍ୟ ମଧ୍ୟ ଦେଇ ନିଜର ଜୀବନକୁ ସମୀକ୍ଷା କରନ୍ତି ନାହିଁ, ମାତ୍ର ଆତ୍ମଧାର୍ମିକତାରେ ପରିପୂର୍ଣ୍ଣ ହୋଇ ଈଶ୍ୱରଙ୍କ ବାକ୍ୟ ପ୍ରତି ଓ ଈଶ୍ୱରଙ୍କ ସେବକମାନଙ୍କ ପ୍ରତି ଅଭକ୍ତିଭାବ ପ୍ରକାଶ କରନ୍ତି, ଯାହାଫଳରେ ମଣ୍ଡଳୀର ଆତ୍ମିକ ଅଭିବୃଦ୍ଧିରେ ପ୍ରତିବନ୍ଧକ ଉପୁଜେ। ଏପରିକି ଖ୍ରୀଷ୍ଟୀୟ ଅନୁଷ୍ଠାନମାନଙ୍କରେ ଯେଉଁମାନେ ନେତୃତ୍ୱ ପଦରେ ଥାନ୍ତି, ସେମାନଙ୍କୁ ସେମାନଙ୍କର ପଦସ୍ଥ କର୍ମଚାରୀମାନେ ସେତେଦୂର ସମ୍ମାନ ପ୍ରଦର୍ଶନ କରନ୍ତି ନାହିଁ। ସେମାନେ ସେମାନଙ୍କର ସେହି ନେତାଙ୍କୁ ପସନ୍ଦ କରନ୍ତି ନାହିଁ, ପ୍ରେମ କରିପାରନ୍ତି ନାହିଁ, କିମ୍ବା ସେମାନେ ସେମାନଙ୍କର ସେହି ନେତାଙ୍କର ବାଧ୍ୟ ହୋଇପାରନ୍ତି ନାହିଁ, ତାହାଙ୍କର ଶିକ୍ଷାକୁ ଗ୍ରହଣ କରିପାରନ୍ତି ନାହିଁ, ଅନେକ ସମୟରେ ଯୁକ୍ତି ବାଢ଼ନ୍ତି। କିନ୍ତୁ ସେ ପ୍ରକାର ମନୋଭାବ ମଧ୍ୟ ଆମମାନେ ଧାରଣ କରିବା ଉଚିତ ନୁହେଁ। ବର୍ତ୍ତମାନ ଚତୁର୍ଥ ଆଜ୍ଞାଟି ହେଉଛି, ପୁଣି ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର କର। ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରନ୍ତି ଓ ଈଶ୍ୱରଙ୍କ ସେବା କରନ୍ତି, ସେମାନଙ୍କୁ ପ୍ରେମରେ ଆଦର କରିବା ଉଚିତ, ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଆଦର କରିବା ଉଚିତ। ଏହାପରେ ପଞ୍ଚମ ଆଜ୍ଞା ହେଉଛି, ପରସ୍ପର ସଙ୍ଗରେ ଶାନ୍ତିରେ ରୁହ। ଖ୍ରୀଷ୍ଟ ବିଶ୍ୱାସୀ ପ୍ରତ୍ୟେକ କ୍ଷେତ୍ରରେ ଶାନ୍ତି ରକ୍ଷା କରିବା ଉଚିତ, ପରସ୍ପର ମଧ୍ୟରେ ଶାନ୍ତିରେ ବସବାସ କରିବା ଉଚିତ ଓ ପରସ୍ପର ମଧ୍ୟରେ ଠିକ୍ ବୁଝାମଣା ରକ୍ଷା କରିବା ଉଚିତ। କାରଣ ସମସ୍ତେ ମଣ୍ଡଳୀର ଦାୟିତ୍ୱ ନେଇପାରିବେ ନାହିଁ କି ସମସ୍ତେ ଅନୁଷ୍ଠାନ ଚଳାଇ ପାରିବେ ନାହିଁ, ଏଥିନିମନ୍ତେ ଉପଯୁକ୍ତ ନେତୃତ୍ୱ ଆବଶ୍ୟକ ଓ ଏଥିନିମନ୍ତେ କେହି ଜଣେ କ୍ଷମତାପ୍ରାପ୍ତ ହେବା ଆବଶ୍ୟକ ଓ ସମସ୍ତେ ତାହାର ଶିକ୍ଷା ତଥା ପରାମର୍ଶ ଓ ଉପଦେଶକୁ ମାନି ଚଳିବା ଆବଶ୍ୟକ। ତାହେଲେ ବାସ୍ତବରେ ସେମାନଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠିତ ହୋଇପାରିବ ଓ ସେମାନେ ପରସ୍ପର ସଙ୍ଗରେ ଶାନ୍ତିରେ ବସବାସ କରିପାରିବେ। ତେଣୁ ଶାନ୍ତି ପ୍ରତିଷ୍ଠା କରିବାକୁ ହେଲେ ଆମମାନଙ୍କୁ ପରସ୍ପର ସହିତ ପ୍ରେମରେ ସମାଦର କରିବାକୁ ହେବ, ପରସ୍ପରକୁ ପ୍ରେମ କରିବାକୁ ହେବ। ଯେଉଁମାନେ ନେତୃତ୍ୱ ପଦରେ ଥାଇ ଈଶ୍ୱରଙ୍କ ବାକ୍ୟ ବିଷୟ ନେଇ ଶିକ୍ଷା ଦିଅନ୍ତି, ପରାମର୍ଶ ଦିଅନ୍ତି, ସେମାନଙ୍କର ସେହି ଶିକ୍ଷା ଓ ପରାମର୍ଶକୁ ଗ୍ରହଣ କରିବାକୁ ହେବ। ତାହେଲେ ଖ୍ରୀଷ୍ଟୀୟ ମଣ୍ଡଳୀ, ଖ୍ରୀଷ୍ଟୀୟ ଅନୁଷ୍ଠାନମାନ ମଧ୍ୟ ଖ୍ରୀଷ୍ଟଙ୍କର ଗୌରବ ନିମନ୍ତେ ବ୍ୟବହୃତ ହୋଇପାରିବ ଏବଂ ଖ୍ରୀଷ୍ଟଙ୍କ ନିମନ୍ତେ ଛିଡ଼ା ହୋଇପାରିବ। କିନ୍ତୁ ଆଜିର ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ତହିଁର ଅଭାବ ଦେଖାଯାଏ, ଉପଯୁକ୍ତ ନେତୃତ୍ୱର ଅଭାବ ଓ ଉପଯୁକ୍ତ ନେତୃତ୍ୱକୁ ଗ୍ରହଣ କରିବାର ଅଭାବ। କିନ୍ତୁ ପ୍ରିୟ ବନ୍ଧୁ, ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ଶିକ୍ଷା ଦିଏ ଯେ ଆମମାନେ ପ୍ରଭୁଙ୍କର ବାକ୍ୟକୁ ଗୁରୁତ୍ୱ ଦେବା ଉଚିତ, ଏବଂ ଯେଉଁମାନେ ପ୍ରଭୁଙ୍କର ବାକ୍ୟକୁ ଆମମାନଙ୍କ ନିକଟରେ ପହଞ୍ଚାନ୍ତି, ଆମମାନଙ୍କୁ ପ୍ରଭୁଙ୍କ ବାକ୍ୟ ନେଇ ଶିକ୍ଷା ଦିଅନ୍ତି, ସେମାନଙ୍କର ଶିକ୍ଷାକୁ ଗ୍ରହଣ କରିବା ଉଚିତ। ଅନେକ ସମୟରେ ଦେଖାଯାଏ ଯେ ଯୁବା ଯୁବତୀମାନେ ଯେଉଁମାନେ ପ୍ରଭୁଙ୍କର ବାକ୍ୟ ପରିବେଷଣ କରନ୍ତି ସେମାନଙ୍କୁ ଘୃଣା ଦୃଷ୍ଟିରେ ଦେଖନ୍ତି, ପରିହାସ କରନ୍ତି। ମାତ୍ର ସେ ପ୍ରକାର ମନୋଭାବ ଆମମାନେ ଧାରଣ କରିବା ଉଚିତ ନୁହେଁ। ଆମେ ପ୍ରଭୁଙ୍କର ବାକ୍ୟକୁ ସରଳ ହୃଦୟରେ ଗ୍ରହଣ କରିବା ଉଚିତ, ଏବଂ ସେହି ବ୍ୟକ୍ତି ପ୍ରଭୁଙ୍କର ବାକ୍ୟ ପ୍ରଚାର କରୁଥିବାରୁ ଆମମାନେ ତାହାକୁ ପ୍ରେମ କରିବା ଉଚିତ, ତାହାକୁ ଆଦର କରିବା ଉଚିତ ଏବଂ ତାହାକୁ ଗ୍ରହଣ କରିବା ଉଚିତ। ହୋଇପାରେ ଆପଣ ତାହାକୁ ପ୍ରେମ ନ କରିପାରନ୍ତି, ମାତ୍ର ଆପଣ ପ୍ରଭୁଙ୍କର ବାକ୍ୟ ହେତୁ ତାହାକୁ ପ୍ରେମ କରିବା ଉଚିତ। ତାହେଲେ ପ୍ରଭୁଙ୍କର ଗୌରବ ଆପଣଙ୍କର ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ ଏବଂ ମାଣ୍ଡଳିକ ଜୀବନରେ ପ୍ରକାଶିତ ହୋଇପାରିବ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ବାଧ୍ୟତାର ଜୀବନ, ପ୍ରେମର ଜୀବନ ଓ ଶାନ୍ତିର ଜୀବନ ପ୍ରଦାନ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ରେଡିଓ ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ରେଡିଓ ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ ODIA TTV@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।